ଯାତ୍ରା ପୁସ୍ତକ 25 ପର୍ବ ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଡ଼କୁ ଆମ୍ଭ ନିମନ୍ତେ ଉପହାର ସଂଗ୍ରହ କରିବାକୁ କୁହ, ଯାହାର ହୃଦୟ ଯାହାକୁ ଇଚ୍ଛୁକ କରାଏ। ପୁଣି ନୀଳବର୍ଣ୍ଣ ଓ ଧୂମ୍ରବର୍ଣ୍ଣ ଓ ସିନ୍ଦୁରବର୍ଣ୍ଣ ଓ ଶୁଭ୍ର କ୍ଷୋମସୂତ୍ର ଓ ଛାଗଲୋମ ଓ ରକ୍ତିକୃତ ମେଷଚର୍ମ ଓ ଶିଶୁକ ଚର୍ମ ଓ ସିଟିମ୍ କାଷ୍ଟ ଦୀପ ନିମନ୍ତେ ତୈଳ, ପୁଣି ଅଭିଷେକାର୍ଥେ ତୈଳ ଓ ସୁଗନ୍ଧି ଧୂପ ନିମନ୍ତେ ଗନ୍ଧଦ୍ରବ୍ୟ, ପୁଣି ଏଫୋଦ ଓ ବୁକୁପଟ ନିମନ୍ତେ ଗୋମେଦକ ମଣି ପ୍ରଭୃତି ଖଚନୀୟ ପ୍ରସ୍ତର, ଏହି ସମସ୍ତ ଉପହାର ସେମାନଙ୍କଠାରୁ ଗ୍ରହଣ କରିବ। ପୁଣି ତହି ନିମନ୍ତେ ସ୍ୱର୍ଣ୍ଣର ଚାରିକଡ଼ା ଛାଞ୍ଚରେ ଢାଳି ତହିଁର ଚାରିକୋଣରେ ଦେବ। ତହିଁରେ ଏକ ପାର୍ଶ୍ୱରେ ଦୁଇକଡ଼ା ଓ ଅନ୍ୟ ପାର୍ଶ୍ୱରେ ଦୁଇକଡ଼ା ରହିବ। ଆଉ ତୁମେ ସିଟିମ୍ କାଷ୍ଟରେ ଦୁଇ ସାଙ୍ଗି କରି ସ୍ୱର୍ଣ୍ଣରେ ମଡ଼ାଇବ। ପୁଣି ସିନ୍ଧୁକ ବହିବା ନିମନ୍ତେ ସିନ୍ଧୁକର ଦୁଇ ପାର୍ଶ୍ୱସ୍ତ କଡ଼ାରେ ସେହି ସାଙ୍ଗି ପ୍ରବେଶ କରାଇବ। ସେହି ସାଙ୍ଗି ସିନ୍ଧୁକର କଡ଼ାରେ ଥିବ, ତହିଁରୁ ବାହାର କରାଯିବ ନାହିଁ। ପୁଣି ଆମ୍ଭେ ତୁମକୁ ଯେଉଁ ସାକ୍ଷ୍ୟପତ୍ର ଦେବା ପୁଣି ସେହି ସିନ୍ଧୁକରେ ରଖିବ। ଏ ଉତ୍ତାରେ ତୁମେ ଶୁଦ୍ଧ ସୁବର୍ଣ୍ଣରେ ଅଢ଼ାଇ ହସ୍ତ ଦୀର୍ଘ ଓ ଦେଢ଼ ହସ୍ତ ପ୍ରସ୍ତ ଏକ ପାପାଛାଦନ ନିର୍ମାଣ କରିବ। ତୁମେ ସୁବର୍ଣ୍ଣର ଦୁଇ କିରୁବ ପ୍ରସ୍ତୁତ କରିବ, ପିଟାକର୍ମରେ ତାହା ପ୍ରସ୍ତୁତ କରି ସେ ପାପାଛାଦନର ଦୁଇ ମୁଣ୍ଡରେ ଦେବ। ଏକ କିରୁବ ଏକ ମୁଣ୍ଡରେ, ଅନ୍ୟ କିରୁବ ଅନ୍ୟ ମୁଣ୍ଡରେ ସ୍ଥାପନ କରିବ। ଦୁଇ କିରୁବକୁ ପାପାଛାଦନ ସହିତ ସଂଲଗ୍ନ ଓ ତହିଁର ଦୁଇ ପ୍ରାନ୍ତରେ ଉଭା କରି ସ୍ଥାପନ କରିବ। ପୁଣି କିରୁବମାନେ ପରସ୍ପର ସମ୍ମୁଖୀନ ହୋଇ ପକ୍ଷ ଉର୍ଦ୍ଧ୍ୱକୁ ବିସ୍ତାର କରି ପାପାଛାଦନ ଆବରଣ କରିବେ। ପାପାଛାଦନ ପ୍ରତି କିରୁବମାନଙ୍କର ମୁଖ ରହିବ। ତୁମ୍ଭେ ଏହି ପାପାଛାଦନ ସେହି ସିନ୍ଧୁକ ଉପରେ ରଖିବ। ପୁଣି ଆମ୍ଭେ ତୁମକୁ ଯେଉଁ ସାକ୍ଷ୍ୟପତ୍ର ଦେବା ତାହା ସେହି ସିନ୍ଧୁକ ଭିତରେ ଥୋଇବ। ଆମ୍ଭେ ସେହି ସ୍ଥାନରେ ତୁମ୍ଭ ସହିତ ସାକ୍ଷାତ କରିବା ଓ ପାପାଛାଦନର ଉପରିଭାଗରୁ ଅର୍ଥାତ୍ ସାକ୍ଷ୍ୟ ସିନ୍ଧୁକର ଉପରିସ୍ଥ କିରୁବୋଦୟ ମଧ୍ୟରୁ ତୁମ୍ଭ ସଙ୍ଗେ ଆଳାପ କରି ଇସ୍ରାଏଲ ସନ୍ତାନଗଣ ବିଷୟକ ଆମ୍ଭର ସମସ୍ତ ଆଜ୍ଞା ତୁମ୍ଭକୁ ଜଣାଇବା। ତହିଁ ଉତ୍ତାରୁ ତୁମେ ସିଟିମ୍ କାଷ୍ଟରେ ଦୁଇ ହସ୍ତ ଦୀର୍ଘ ଓ ଏକ ହସ୍ତ ପ୍ରସ୍ତ ଓ ଦେଢ଼ ହସ୍ତ ଉଚ୍ଚ ଗୋଟିଏ ମେଜର ନିର୍ମାଣ କରି ନିର୍ମଳ ସ୍ୱର୍ଣ୍ଣରେ ତାହା ମଡ଼ାଇବ। ପୁଣି ତହିଁର ଚତୁର୍ଦ୍ଦିଗରେ ସ୍ୱର୍ଣ୍ଣର କାନ୍ଥି କରିବ। ପୁଣି ତହିଁର ଚତୁର୍ଦ୍ଦିଗରେ ଚତୁରଙ୍ଗୁଳି ପରିମିତ ଏକ ବେଷ୍ଟନ କରିବ ଓ ସେହି ବେଷ୍ଟନର ଚତୁର୍ଦ୍ଦିଗରେ ସୁବର୍ଣ୍ଣ କାନ୍ଥି କରିବ। ଆଉ ସୁବର୍ଣ୍ଣ ନିର୍ମିତ ଚାରି କଡ଼ା କରି ତହିଁର ଚାରି ପାହ୍ୟାର ଚାରି କୋଣରେ ରଖିବ। ମେଜ ବହନାର୍ଥେ ସାଙ୍ଗିର ଘରା ନିମନ୍ତେ ସେହି କଡ଼ା ବେଷ୍ଟନ ପାର୍ଶ୍ୱରେ ଥିବ। ପୁଣି ସେହି ମେଜ ବହନାର୍ଥେ ସିଟିମ୍ କାଷ୍ଟରେ ସାଙ୍ଗି ପ୍ରସ୍ତୁତ କରି ସ୍ୱର୍ଣ୍ଣରେ ମଡ଼ାଇବ। ପୁଣି ଥାଳି ଓ ଚମଚ ଓ ଗଡ଼ୁ ଓ ଢାଳିବା ନିମନ୍ତେ ପାତ୍ର ନିର୍ମାଣ କରିବ। ଏହି ସମସ୍ତ ଶୁଦ୍ଧ ସୁବର୍ଣ୍ଣରେ ନିର୍ମାଣ କରିବ। ତୁମେ ସେହି ମେଜ ଉପରେ ଆମ୍ଭ ଅଗ୍ରତେ ନିତ୍ୟ ନିତ୍ୟ ଦର୍ଶନୀୟ ରୋଟି ରଖିବ। ଆହୁରି ତୁମେ ନିର୍ମଳ ସୁବର୍ଣ୍ଣର ଏକ ଦୀପବୃକ୍ଷ ନିର୍ମାଣ କରିବ। ପିଟାକର୍ମରେ ଦୀପବୃକ୍ଷ ତହିଁର ଗଣ୍ଡି ଓ ଶାଖା ନିର୍ମିତ ହେବ। ଆଉ ଗୋଲାଧାର ଓ କଳିକା ଓ ପୁଷ୍ପ ତହିଁରେ ସଂଲଗ୍ନ ରହିବ, ଅର୍ଥାତ୍ ତହିଁର ଏକ ପାର୍ଶ୍ୱରୁ ତିନି ଦୀପଶାଖା ଓ ଅନ୍ୟ ପାର୍ଶ୍ୱରୁ ତିନି ଦୀପଶାଖା, ଏହି ରୂପେ ଦୁଇ ପାର୍ଶ୍ୱରୁ ଛଅ ଶାଖା ନିର୍ଗତ ହେବ। ତହିଁର ଏକ ଶାଖାରେ ବାଦାମ ପୁଷ୍ପାକୃତି ତିନି ଗୋଲାଧାର କଳିକା ଓ ପୁଷ୍ପ ରହିବ। ପୁଣି ଅନ୍ୟ ଶାଖାରେ ବାଦାମ ପୁଷ୍ପାକୃତି ତିନି ଗୋଲାଧାର କଳିକା ଓ ପୁଷ୍ପ ରହିବ। ସେହି ଦୀପବୃକ୍ଷରୁ ନିର୍ଗତ ଛଅ ଶାଖାରେ ଏହି ରୂପେ ହେବ। ମାତ୍ର ଦୀପବୃକ୍ଷରେ ବାଦାମ ପୁଷ୍ପାକୃତି ଚାରି ଗୋଲାଧାର ଓ କଳିକା ଓ ପୁଷ୍ପ ରହିବ। ପୁଣି ସେହି ଦୀପବୃକ୍ଷରୁ ଯେଉଁ ଛଅ ଶାଖା ନିର୍ଗତ ହୁଏ ସେମାନଙ୍କର ଏକ ଶାଖା ଦ୍ୱୟର ତଳେ ଏକ କଳିକା ଓ ଅନ୍ୟ ଶାଖାର ଦ୍ୱୟ ତଳେ ଏକ କଳିକା ଓ ଅନ୍ୟତର ଶାଖା ଦ୍ୱୟର ତଳେ ଏକ କଳିକା ରହିବ। ଆଉ କଳିକା ଓ ଶାଖା ତହିଁର ଅଂଶ ହେବ ଓ ସମସ୍ତ ନିର୍ମଳ ସ୍ୱର୍ଣ୍ଣରେ ନିର୍ମିତ ଏକ ପିଟାକର୍ମ ହେବ। ଆଉ ତୁମ୍ଭେ ତହିଁ ପାଇଁ ସପ୍ତ ପ୍ରଦୀପ ନିର୍ମାଣ କରିବ। ତହିଁରେ ଲୋକମାନେ ସେହି ପ୍ରଦୀପ ଜଳାଇଲେ ତହିଁର ସମ୍ମୁଖରେ ଆଲୁଅ ହେବ ଏବଂ ନିର୍ମଳ ସୁବର୍ଣ୍ଣରେ ତହିଁର ଚିମୁଟା ଓ ଅଙ୍ଗାରଦାନୀ ନିର୍ମାଣ କରିବ। ଏ ଦୀପବୃକ୍ଷ ଓ ତହିଁର ସାମଗ୍ରୀ ସର୍ବସୁଦ୍ଧା ଏକ ମହମ ନିର୍ମଳ ସୁବର୍ଣ୍ଣରେ ନିର୍ମିତ ହେବ। ସାବଧାନ, ପର୍ବତରେ ତୁମ୍ଭକୁ ତହିଁର ଯେ ଯେ ଆଦର୍ଶ ପ୍ରଦର୍ଶିତ ହୋଇଅଛି ସେହି ରୂପେ ସବୁ କର।